ଡକ୍ଟର ଶୁଭକାନ୍ତ ବେହେରାଙ୍କ ଏକ ମର୍ମସ୍ପର୍ଶୀ ଗଳ୍ପ, ମଣିଷ ବିପକ୍ଷରେ ଏକ ସଂଗ୍ରାମର ପ୍ରସ୍ତୁତି, ଜଗତର ନିୟମକୁ କେମିତି ଆଡ଼େଇ ଦେଇ ହେବ, ଆକାଶରେ ଭସା ବାଦଲ, ମୌସୁମୀ ବର୍ଷା ଏଇ ଏବେ କେବେ ଆରମ୍ଭ ହୋଇଯିବ, ମାତ୍ର ମା ଡାହୁକ ବସା ବାହାରକୁ ଆସିବାକୁ ଡରୁଛି, ପୁଣି ଅଳ୍ପ ଦିନ ହେଲା ଅଣ୍ଡାରୁ ବାହାରିଥିବା ତା ଛୁଆକୁ ବୈତରଣୀ ନଦୀ କୂଳରେ ମନଭରି ଗୀତ ଗାଇବାକୁ କେମିତି ଛାଡ଼ିଦେବ। ଆଦ୍ୟ ମୌସୁମୀକୁ ପାରମ୍ପରିକ ଭାବେ ଡାହୁକକୁ ଯେ ସ୍ୱାଗତ କରିବାକୁ ପଡ଼ିବ, କିନ୍ତୁ ଉପାୟ କ'ଣ? କିଛି ଦିନ ହେଲା କେତେକ ଲୋକ ବୈତରଣୀ କୂଳରେ ଦିନରାତି କାମ କରି ଚାଲିଛନ୍ତି, କେତେ ଯେ ବଡ଼ ବଡ଼ ଗଛ ତଳକୁ ଶୁଆଇ ଦେଲେଣି ତାର ହିସାବ ନାହିଁ। ବିଚରା ମା ଡାହୁକ ଓ ତା ଛୁଆ ଆଶ୍ରା କରି ରହିଥିବା ଅପେକ୍ଷାକୃତ ଛୋଟ ଗଛଟି କେମିତି ବଞ୍ଚିଯାଇଛି, ମାତ୍ର ସେମାନେ ଅତି ସତର୍କତାର ସହ ରହୁଛନ୍ତି। ହୁଏତ କେତେବେଳେ ତାଙ୍କ ଗଛ ବି ହଣା ହୋଇଯିବ, ନଚେତ ବାହାରେ ମା ଛୁଆଙ୍କୁ ଦେଖିଲେ ମଣିଷ ଗୁଡ଼ା ମାଡ଼ି ଆସିବେ। ମାଆର ନିଜ ପାଇଁ ଚିନ୍ତା ନାହିଁ, ଚିନ୍ତା କେବଳ ଭଲ ଭାବରେ ଓଡ଼ି ଶିଖିନଥିବା ଛୁଆଟା ପାଇଁ। ମଣିଷ ଗୁଡ଼ା ବୋଧହୁଏ ଜଙ୍ଗଲ ସଫା କରି କ'ଣ କିଛି ତିଆରି କରିବାର ଯୋଜନାରେ ଅଛନ୍ତି। ଦିନରାତି ଗଛ କଟା ଚାଲିଛି, ପୁଣି ତା ସହ ଟ୍ରକ୍ ପରେ ଟ୍ରକ୍ ଆସି କାଠଗଣ୍ଡି ଗୁଡ଼ାକ ବୋହି ନେଉଛନ୍ତି। ଏସବୁ ଭିଡ଼ ଭିତରେ ମା ଡାହୁକକୁ ଅତି ସନ୍ତର୍ପଣରେ ଦିନରେ ଯିବାକୁ ହୁଏ ଆହାର ଆଣିବାକୁ, ନହେଲେ ମା ଛୁଆ ବଞ୍ଚିବେ କେମିତି? ମାତ୍ର ମା ବସା ଛାଡ଼ି ବାହାରକୁ ଯିବା ପୂର୍ବରୁ ଛୁଆକୁ ଅନେକ ଗେହ୍ଲା କରି ଶପଥ କରାଇଥାଏ ଯେ ସେ ଯେମିତି ବାହାରକୁ ନ ବାହାରେ। ଏ ମଣିଷ ଗୁଡ଼ାଙ୍କୁ ଜମା ବିଶ୍ୱାସ ନାହିଁ, କୌଣସି ବିପଦ ବା କାରଣ ନଥାଇ ମଧ୍ୟ ଏମାନେ ଅନ୍ୟକୁ ଆକ୍ରମଣ କରନ୍ତି, ନଚେତ ହଇରାଣରେ ପକାନ୍ତି, କାରଣ ସେମାନଙ୍କର କୌତୂହଳ ହିଁ ସେମାନଙ୍କ ଆଦିମ ଆନନ୍ଦ। ହୁଏତ ବିଚରା ଖଣ୍ଡି ଖଣ୍ଡି ଉଡ଼ୁଥିବା ଛୁଆଟିକୁ ଦେଖିଲେ ମଣିଷ ଗୁଡ଼ାକ ମଧ୍ୟରେ କୌତୂହଳର ଆଦିମ ପିପାସା ବଢ଼ିଯାଇପାରେ, ତାକୁ ଢେଲା ଫୋପାଡ଼ିବେ ନହେଲେ ଧରିନେଇ ମଜା କରିବେ, ମଣିଷ ଗୁଡ଼ା କେଡ଼େ ସାଡ଼ିଷ୍ଟିକ୍। ତେଣୁ ବାହାରକୁ ବାହାରିଲା ମାତ୍ରେ ମା ଡାହୁକର ଅନେକ ଚିନ୍ତା, ବସାରେ ଛୁଆଟା ଠିକ୍ଠାକ୍ ଅଛି ତ? ଛୁଆଟା ବି ଟିକେ ଅବାଧ୍ୟ, ବେଳେବେଳେ ମା ପାଖରେ ଅଳି କରେ, ସେ ଭୂଇଁରେ ଓହ୍ଲାଇବ ଓ ଲୋକଙ୍କ ପାଖକୁ ଯାଇ ତାଙ୍କୁ ଦେଖିବ, ଏ ଜୀବଗୁଡ଼ା ସତେ କେତେ ଡେଙ୍ଗା ହୋଇଛନ୍ତି, ଦୁଇ ଗୋଡ଼ରେ ଚାଲୁଛନ୍ତି, ପୁଣି ଦେହର ଦୁଇ ପାଖରେ ଆଗକୁ କ'ଣ ଦୁଇଟି ଝୁଲୁଛି ଯେଉଁଥିରେ କି ସେମାନେ କେତେ ଜିନିଷ ଧରିପାରୁଛନ୍ତି ଓ ଉଠାଇ ପାରୁଛନ୍ତି। ମା ତାକୁ ବୁଝାଇ ଦେଲା ଯେ ମଣିଷର ସେ ଅଙ୍ଗ ଦୁଇଟିକୁ ହାତ କୁହାଯାଏ। ଛୁଆଟା ହୁଏ ବେଳେବେଳେ ଭାବେ ତାର ଏମିତି ଦୁଇଟି ହାତ ଥାଆନ୍ତା କି କେତେ ମଜା ହୁଅନ୍ତା, ତଳୁ ତ କିଛି ଗୋଟାଏ ଖାଇପାରନ୍ତା, କେତେ ଜିନିଷ ଧରିପାରନ୍ତା, ଛୁଇଁ ପାରନ୍ତା, ସବୁବେଳେ ତାକୁ ସବୁ ଜିନିଷ ପାଇଁ ଖାଲି ଥଣ୍ଟକୁ ହିଁ ବ୍ୟବହାର କରିବାକୁ ପଡ଼ୁଛି। ମାତ୍ର ହାଏ, ସେ ବିଚରା ପକ୍ଷୀଟାଏ, ଦୁଇଟି ଅତି ନରମ ଗୋଡ଼ ଦେଇ ସ୍ରଷ୍ଟା ତାକୁ ଠକି ଦେଇଛନ୍ତି, କାହା ଆଗରେ ଅଭିଯୋଗ କରିବ? ଛୁଆ ଡାଉକର ଏ ଉଦ୍ଭଟ ଚିନ୍ତାଧାରା ମାଆକୁ ବେଳେବେଳେ ବିବ୍ରତ କରିପକାଏ, ତାର ଅନୁପସ୍ଥିତିରେ ଛୁଆଟା ଆଉ କିଛି କରିବସିବନି ତ? ସବୁଦିନ ରାତିରେ ସେ ଛୁଆକୁ ଅନେକ କଥା କହି ସତର୍କ କରେ, ମଣିଷମାନଙ୍କୁ ଜଗି ରଖି ଚଳିବାକୁ ପରାମର୍ଶ ଦିଏ, ମାତ୍ର ମଣିଷମାନଙ୍କ ବିରୁଦ୍ଧରେ ଅଭିଯୋଗ ଶୁଣି ଶୁଣି ଛୁଆ ଡାହୁକ ମଧ୍ୟରେ ସେମାନଙ୍କ ପାଇଁ କେମିତି ଏକ ଅଦମ୍ୟ କୌତୂହଳ ଜାତ ହେଲା। ଦିନେ ସେ ମାଆକୁ ଅନୁରୋଧ କଲା, ଆକାଶରେ ତ ବର୍ଷା ଆସିବାର ଆଭାସ ମିଳିଲାଣି, ଚାଲ ତଳେ ଭୂଇଁରେ ନାଚି ନାଚି ଗୀତ ଗାଇ ବର୍ଷାକୁ ସ୍ୱାଗତ କରିବା। ମା ଚମକି ପଡ଼ିଲା, ଛୁଆ କେମିତି ମୃତ୍ୟୁକୁ ଆଲିଙ୍ଗନ କରିବା ପାଇଁ ଅଳି କରୁଛି? ମା କହିଲା, ନା ରେ ଧନ, ବର୍ଷା ଆସିଲେ ଆମେ ଡାହୁକ କୂଳ ତ ଗୀତ ଗାଇ ତାକୁ ସ୍ୱାଗତ କରିବା କଥା, କିନ୍ତୁ ଏବେ ଯୁଗ ବଦଳିଛି, ମଣିଷ ଗୁଡ଼ା ଆଉ କ'ଣ ତାହା କରିବାକୁ ଦେଉଛନ୍ତି? ଶିକାରୀ ପରି ସେମାନେ ପରା ଛକି ରହିଛନ୍ତି, ଆମକୁ ଦେଖିଲେ ଧରିନେଇ ଅତ୍ୟାଚାର କରିବେ ନହେଲେ ମାରିଦେବେ। ଛୁଆ ଡାହୁକର ମନ ମାନିଲାନି, ବର୍ଷା ଆସିଲାଣି, ସେ ଆଉ ତାର ମା ଗୀତ ଗାଇ ବର୍ଷାକୁ ସ୍ୱାଗତ ନ କଲେ ଯଦି ବର୍ଷା ରାଗିଯିବ। ସେ ମେଘଭରା ଆକାଶରେ ଏକ ନୂତନ ସୃଷ୍ଟି ଦେଖିପାରିଲା, ବର୍ଷା ହେବ, ତାର ଡାହୁକ କୂଳ ଗୀତ ଗାଇବେ, ଅନେକ ବର୍ଷା ହେବ, ବୈତରଣୀ ନଦୀ ଫୁଲି ଉଠିବ, ଜଙ୍ଗଲ ସାରା ଚପର ଚପର ଶବ୍ଦରେ କୋଳାହଳ ହୋଇଯିବ, ବେଙ୍ଗ ବେଙ୍ଗୁଲି ନିଶ୍ଚୟ ଚିତ୍କାର କରି ନାଚିବେ, ମୟୂର ତ ନାଚିବା ଆରମ୍ଭ କରିଦେଲାଣି, ସତେବା ଏ ବୈତରଣୀ କୈନ୍ଦ୍ରିକ ଛୁଆ ଡାହୁକର ପୃଥିବୀଟା ହଠାତ୍ ନିଦରୁ ଉଠି ପଡ଼ିବ। ସେ ଏମିତି ବେଳେବେଳେ ହଠାତ୍ ରୋମାଣ୍ଟିକ୍ ହୋଇପଡ଼େ, ମାତ୍ର ମାଆର ତୀକ୍ଷ୍ଣ ଆଖିକୁ ଆଡ଼େଇ ସେ କୁଆଡ଼େ ଯିବ? ଅନେକ ଛୁଆ ଅଣ୍ଡାରୁ ବାହାରିଲା ପରେ ମରିଗଲେ ବା ପାଖାପାଖି ବୁଲାବୁଲି କରୁଥିବା ଶିଆଳ ଓ ଭୂଆଁ ବିରାଣୀଙ୍କର ଖାଦ୍ୟ ହେଲେ, ଏଣୁ ମା ତାର ବଞ୍ଚି ରହିଥିବା ଏଇ ଏକମାତ୍ର ଛୁଆକୁ ପାଖରୁ ମୁହୂର୍ତ୍ତକ ମଧ୍ୟ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହେଁ। ଦିନରେ ଆହାର ଆଣିବାକୁ ଗଲେ ମଧ୍ୟ ସେ ବେଶୀ ଦୂର ଯାଏ ନା, ବେଳେବେଳେ ଆସି ଛୁଆକୁ ଦେଖି ଦେଇଯାଏ ଠିକ୍ଠାକ୍ ଅଛି କି ନାହିଁ। ଦିନେ ଦିନେ ଛୁଆ ଗୁଡ଼ା ଅସ୍ୱସ୍ତି ଅନୁଭବ କରେ, ମାଆର ତୀକ୍ଷ୍ଣ ନଜର ତାକୁ ଶ୍ୱାସରୁଦ୍ଧ କରିପକାଏ। ନିଜ ଭିତରେ ସେ ବିଦ୍ରୋହୀ ହୋଇଉଠେ। ମାତ୍ର ସେଇ ମୁହୂର୍ତ୍ତରେ ଯେତେବେଳେ ସେ ତଳକୁ ଅନେଇଦିଏ, ସେତେବେଳେ ତାର ମୁଣ୍ଡଟି କେମିତି ବୁଲେଇ ଦିଏ। ମଣିଷଗୁଡ଼ା ବୈତରଣୀ ନଦୀକୂଳ ସାରା ବେଢ଼ି ଯାଇଛନ୍ତି, ଗଛ ପରେ ଗଛ କାଟି ପକାଉଛନ୍ତି, ପୁଣି କେତେ ଟ୍ରକ୍ରେ ଆସି କାଠଲଦି କୁଆଡ଼େ ନେଇଯାଉଛନ୍ତି। ଏ ତ ବିରାଟ ବ୍ୟାପାର, ତା ଭିତରେ ସେ ତ କୁଆଡ଼େ ଗୋଡ଼ିମାଟି ପରି ଚିପି ହୋଇଯିବ। ଆକାଶରେ ମେଘ ଘଟି ରହିଲା, ମାତ୍ର ବର୍ଷା କାହିଁ? ସତେବା ଡାହୁକକୂଳଙ୍କ ଗୀତଗାନ ପୂର୍ବକ ସମ୍ବର୍ଦ୍ଧନାକୁ ବର୍ଷା ଅପେକ୍ଷା କରିଛି। ଛୁଆ ଡାହୁକ ମନେ ମନେ ଖୁସି ହେଲା, ବର୍ଷା କିଛି ଦିନ ରୋକିଯାଆନ୍ତା କି? ମଣିଷ ଗୁଡ଼ାକ ହୁଏତ ଆଉ କିଛି ଦିନ ପରେ କାମ ସାରି ପଳାଇବେ, ତାପରେ ସେ ସ୍ୱାଧୀନ, ମାଆ କଥା ମୋଟେ ମାନିବନି, ତଳକୁ ଯାଇ ସେ ଦୌଡ଼ିବ, ନାଚିବ ଓ ଗାଇବ। ବର୍ଷା ହେବ, ବର୍ଷାରେ ଭିଜି ଭିଜି ପର ଝାଡ଼ିବ, କେତେ ମଜା ହେବ ସତେ। ଏବେ ବର୍ଷା ନ ଆସୁ, ଆଉ କିଛି ଦିନ ରହିଯାଉ, ମଣିଷ ଅନ୍ତେ ସେ ଏ ଜାଗାକୁ ଅଧିକାର କରିବ। ସେ ହେବ ବୈତରଣୀ ନଦୀକୂଳର ଅଧୀଶ୍ୱର, ତା ମା ତାକୁ ନିଶ୍ଚୟ ହିଂସା କରିବ। ଏମିତି ଏକ ସୁଖ ସ୍ୱପ୍ନରେ ବିଭୋର ହୋଇ ଡାଉକ ଛୁଆ ସେଦିନ ଆଉ ନିଜକୁ ସମ୍ଭାଳି ପାରିଲାନି। ମା ଯାଇଥାଏ ଖାଦ୍ୟ ସନ୍ଧାନରେ, ଏହି ସୁଯୋଗରେ ସେ ଖଣ୍ଡି ଉଡ଼ା ଦେଇ ଆସି ତଳେ ପହଞ୍ଚିଗଲା, ଯେଉଁଠି ମଣିଷମାନେ ଗୋଟାଏ ତମ୍ବୁ ବନେଇଛନ୍ତି। ବିଚରା ବଡ଼ କାକୁସ୍ତ, ଭୟଭୀତ ମଧ୍ୟ, କେହି ଆଉ ଦେଖିଦେବେନି ତ, କାହାର ଆଉ କୌତୂହଳର ସେ ଶିକାର ହେବେନି ତ। ଆସ୍ତେ ଆସ୍ତେ ସେ ତମ୍ବୁ ପାଖକୁ ଆସି ଭିତରକୁ ଅନେଇଲା। ବାପରେ ବାପ, କେତେ ବଡ଼ ଏ ମଣିଷ ଗୁଡ଼ାକ, ତଳୁ ଅନେଇଲେ ଆଖି ପାଉନି। ଛୁଆ ମନେ ମନେ ବିଦ୍ରୋହୀ ହୋଇଉଠିଲା, ଭଗବାନ ତାକୁ ଏତେ ଛୋଟ ଶରୀର କାହିଁକି ଦେଲେ? ଭଗବାନଙ୍କର ଏ ପ୍ରକାର ବାଛ ବିଚାର କାହିଁକି? ବଞ୍ଚିବାର ସଂଘର୍ଷ ପାଇଁ ତା ଶରୀରଟି ଏତେ ଛୋଟ, ନା ଅଛି ହାତ, ନା ଅଛି ବିଶାଳ ବପୁ। ଅସହାୟତା ଓ ବିଫଳତାର ଜ୍ୱଳନରେ ଛୁଆଟି ଜଳିବାକୁ ଲାଗିଲା। ସେ ଭାବିଲା, ଏ ଜ୍ୱଳନ ଯଦି ସାରା ଡାହୁକ କୂଳକୁ ସଂକ୍ରମିତ ହୋଇଯାଆନ୍ତା, ତେବେ ହୁଏତ ଏକ ବିପ୍ଳବ ହୁଅନ୍ତା। ସ୍ରଷ୍ଟା ପାଖରେ ସୃଷ୍ଟିର ବିଚାର କେବେ ଅନ୍ୟଥା ଯିବନି, ସ୍ରଷ୍ଟା ନିଶ୍ଚୟ ତା ସୃଷ୍ଟିର ଭୁଲ ସୁଧାରିବାକୁ ପ୍ରୟାସ କରିବ। ଆଜି ଡାହୁକ ଛୁଆର ବଳ ବା ବପୁ ନଥିବାରୁ ସେ ବନ୍ଦୀ, ନିଜ ଇଚ୍ଛାରେ ସେ ଗୀତ ଗାଇପାରୁନି କି ନାଚିପାରୁନି। ଅଥଚ ବର୍ଷାର ଆଗମନି ଘଣ୍ଟା ବାଜିଲାଣି। ହଠାତ୍ ତମକାଏ ପବନ ମାଡ଼ି ଆସିଲା, ଡାହୁକ ଛୁଆଟା ଆପେ ତମ୍ବୁ ଭିତରକୁ ପଶି ଆସିଲା। ଭିତରଟା ସତେକି ଉଷୁମ ଲାଗୁଛି, ନିଜକୁ ନିଜର ଶତ୍ରୁ ପାଖରେ ଆବିଷ୍କାର କରିବା ପୂର୍ବରୁ ହିଁ ଜଣେ ନିଶବାଲା ମଣିଷର ଆଖି ତା ଉପରେ ପଡ଼ିଗଲା। ଆରେ ଆରେ, ଏ ଚଢ଼େଇ ଛୁଆଟା କୁଆଡ଼ୁ ପଶି ଆସିଲା? ମଣିଷଟି ତା ଆଡ଼କୁ ଝପଟି ଆସି ତାକୁ ତଳ ଉଠେଇ ନେଲା। କି ଶକ୍ତ ହାତ ତାର, ଛୁଆଟା ମରିଯିବ କି? ମଣିଷଟି ତାକୁ ଆଣି ଟେବୁଲ ଉପରେ ଥୋଇଦେଲା। ଚାରି ପାଞ୍ଚ ଜଣ ମଣିଷ ତାକୁ ଘେରିଗଲେ, ସତେ ଯେପରି ସେ ଗୋଟେ ଅଜବ ପଦାର୍ଥ, ମଣିଷ ପାଇଁ ଗୋଟେ ବିସ୍ମୟ। ତା ଉପରେ ହାତ ରଖି ଜଣେ କହିଲା, ଆରେ ଏ ଚଢ଼େଇଟାର ପର ବି ଭଲ ଭାବରେ ଉଠିନି, ବୋଧହୁଏ ଉଡ଼ି ଶିଖୁଥିଲା, ପଡ଼ିଯାଇଛି। ବିଶାଳକାୟ ମଣିଷମାନଙ୍କ ଘେରରେ ଡାହୁକ ଛୁଆଟା ନିର୍ଜୀବ ହୋଇ ପଡ଼ି ରହିଲା। ଏକ ଭିନ୍ନ ପୃଥିବୀର ନିଷ୍ଠୁର ଶକ୍ ତାକୁ ମାରି ଚାଲିଲା, ଭୁଲିଗଲା ସେ ନିଜର ଅଧୀଶ୍ୱର ହେବାର ସ୍ୱପ୍ନ। ମଣିଷ ଜାତିକୁ ଜୟ କରିବା ଅସାଧ୍ୟ ବ୍ୟାପାର, ହାରେ ବିଧାତା। ଯାହା ହେଉ, ମଣିଷ ଗୁଡ଼ାକର ତା ପ୍ରତି ଦୟା ହେଲା, ଜଣେ ନେଇ ତାକୁ ବାହାରେ ଫୋପାଡ଼ିଦେଲା। ମାତ୍ର ଛୁଆଟି ଉଡ଼ିପାରିଲାନି, ତଳେ ପଡ଼ିଗଲା। ପ୍ରଚଣ୍ଡ ଆଘାତରେ ଚାରିଆଡ଼େ ତାକୁ ଅନ୍ଧକାର ଦେଖାଗଲା, ସତେ ହେବା ମେଘ ମାଡ଼ି ଆସିଲା। ସେ ଗୀତ ଗାଇବ, ତାପରେ ତାର ଆଉ କିଛି ମନେ ନାହିଁ। ଯେତେବେଳେ ଆଖି ଖୋଲେ, ନିଜକୁ ସେ ଆବିଷ୍କାର କଲା ନିଜର ପରିଚିତ ଅନ୍ଧାରୁଆ ବସା ଭିତରେ। ମା ତାକୁ ଆକୁଳ ନୟନରେ ଅନେଇ ରହିଛି। ଛୁଆ ଆଖି ଫିଟାଇବାରୁ ସେ ଆନନ୍ଦରେ କାନ୍ଦି କାନ୍ଦି କହିଲା, ଧନରେ ତୁ ଏ ଦୁଃସାହସ କଲୁ କାହିଁକି? ତୋତେ କେତେ ନ ଖୋଜିଛି, ଶେଷରେ ତମ୍ବୁ ପାଖରେ ତୁ ପଡ଼ିଥିଲୁ, ସେଠାରୁ ତୋତେ ପାଇଲି। କାହିଁକି ତୁ ସେ ମଣିଷ ଗୁଡ଼ାଙ୍କ ପାଖକୁ ଗଲୁ? ସେମାନେ ବହୁତ ନିର୍ମମ, ତୋର ଯଦି କିଛି ହୋଇଯାଇଥାନ୍ତା ମୁଁ କେମିତି ବଞ୍ଚିଥାନ୍ତି? ଡାଉକ ଛୁଆ ନିରୁତ୍ତର, ସେ କ'ଣ ଭୁଲ କରିଛି? କେତେଦିନ ମଣିଷ ଗୁଡ଼ାକଙ୍କ ପାଇଁ ସେ ଏମିତି ବାନ୍ଧି ହୋଇ ଘରେ ପଡ଼ିଥିବ? ସେ କ'ଣ ଡାହୁକ କୂଳର ପାରମ୍ପରିକ ବର୍ଷାକୁ ସ୍ୱାଗତ କରିବନି? ବୋଧହୁଏ ସେଇଥିପାଇଁ ବର୍ଷା ଆସୁନି, କେବଳ ଆକାଶରେ ଖଣ୍ଡି ଖଣ୍ଡି ବାଦଲ ଉଙ୍କି ମାରୁଛନ୍ତି। ଡାହୁକ ଯୁଗ ଯୁଗର ବ୍ୟର୍ଥତାକୁ ଆଖିରେ ଧରି ମାଆକୁ କେବଳ ଅନାଇ ରହିଲା। ବ୍ୟର୍ଥତା ଓ ଶାରୀରିକ ଯନ୍ତ୍ରଣା ଏକାଠି ହୋଇ ତାକୁ ଆହୁରି ଅସହାୟ କରିଦେଲେ। ଅସହାୟତାର କାବୁରେ ରହି ସେ ଅନୁଭବ କଲା, କେବଳ ସେ ନୁହେଁ, ସମଗ୍ର ଡାହୁକ କୂଳ ଯେମିତି ଅସହାୟତାର ପଞ୍ଜୁରୀରେ ବନ୍ଦୀ ହୋଇ ପଡ଼ୁଛନ୍ତି। ମଣିଷ ଗୁଡ଼ାକ ଏମିତି କେତେ ବୈତରଣୀ କୂଳକୁ ଲଣ୍ଡା କରି ଡାହୁକଙ୍କର ଘରଦ୍ୱାର ଭାଙ୍ଗୁଛନ୍ତି, ସେଇଥିପାଇଁ ବୋଧହୁଏ ବର୍ଷାର ଆଗମନ ବିଳମ୍ବିତ। ପ୍ରକୃତି ଆଦି ଆଜି ନିର୍ଯାତିତ ହୋଇ ବର୍ଷାକୁ ଆସିବାକୁ ଦେଉନି। ଚାରିଆଡ଼େ ଶୁଷ୍କତାର ଶୂନ୍ୟତା, ମଣିଷର କେବେ ସଦ୍ବୁଦ୍ଧି ଆସିବ କି ଜାଣି? ଯାହା ହେଉ, ମାଆର ଅକ୍ଳାନ୍ତ ସେବା ଶୁଶ୍ରୂଷା ଯୋଗୁଁ ଛୁଆ କ୍ରମଶଃ ଭଲ ହୋଇଗଲା। ମା କିନ୍ତୁ ଏବେ ଛୁଆ ଉପରେ ତୀକ୍ଷ୍ଣ ନଜର ରଖେ। ଇତିମଧ୍ୟରେ ବୈତରିଣୀ କୂଳର ଜଙ୍ଗଲ ପ୍ରାୟ ସଫା ହୋଇଆସିଲାଣି। ସବୁ ବଡ଼ ବଡ଼ ଗଛ ତଳେ ଲୁଟିଛନ୍ତି। ଛୁଆ ଡାହୁକ ପ୍ରକୃତିର ଏ ଆହତାବସ୍ଥା ଯୋଗୁଁ ମନେ ମନେ ଭାରି ବ୍ୟଥିତ ହୁଏ। ମାତ୍ର କରିବ କ'ଣ, ଥରୁଟିଏ ବର୍ଷା ମଧ୍ୟ ହେଲା, କିନ୍ତୁ ଝିପି ଝିପି ସତେ ଯେପରି ବର୍ଷା ଡାହୁକ ଛୁଆର ଗୀତଧ୍ୱନି ନ ଶୁଣିପାରି ଫେରିଗଲା। ଛୁଆ ମନେ ମନେ ବେଶ ଖୁସି, ବର୍ଷାକୁ ସେ ହିଁ ଦିନେ ସ୍ୱାଗତ କରିବ, ସେ ଗାଇବ ନାଚିବ, ବୈତରଣୀ କୂଳ ବର୍ଷା ମୁଖର ହୋଇ ଉଠିବ। ଏମିତି ଏକ ସ୍ୱପ୍ନର ପୁନରାବୃତ୍ତିରେ ବିଫର ହୋଇ ଛୁଆ ମାଆର ଅନୁପସ୍ଥିତିରେ ପୁଣି ଦିନେ ତଳକୁ ଓହ୍ଲାଇଗଲା। ଏଥର କିନ୍ତୁ ସେ ବେଶ ଭଲ ଭାବରେ ଉଡ଼ି ପାରୁଛି, ତଳେ ଏ ଜାଗାରୁ ସେ ଜାଗାକୁ ଉଡ଼ି ଉଡ଼ି ଚାଲିଛି, ନୂତନ ଜାଗା ଆବିଷ୍କାର କରୁଛି, ଫୁର୍ତ୍ତିରେ ଗୀତ ଗାଇ ଚାଲିଛି। ବର୍ଷା ବୋଧହୁଏ ଆସିଯିବ। ହଠାତ୍ କଟା ହୋଇଥିବା ଗଛର ଏକ ବିରାଟ ଡାଳ ତଳେ ପଡ଼ିଗଲା। ବିଚରା ଡାହୁକ ଛୁଆ ସେଥିରେ ଚାପି ହୋଇଗଲା ଚିରଦିନ ପାଇଁ। କିଛି ଗୋଟାଏ ଉପରୁ ପଡ଼ିବାର ଅନୁଭବ କରିବା ପୂର୍ବରୁ ହିଁ ସବୁ ଶେଷ ହୋଇଗଲା। ସତେ ଯେପରି ବର୍ଷା ସେଇଠି ଅଟକିଗଲା, ମେଘମାନେ ଲେଉଟିଗଲେ। ଦ୍ୱିପ୍ରହର ଖରା ଝାଞ୍ଜିରେ ମା ଡାହୁକ ବସାରେ ପହଞ୍ଚି ଦେଖେ ଛୁଆ ନାହିଁ, ମନକୁ ପାପ ଛୁଇଁଲା। ତଳକୁ ଆସି ସେ ଚାରିଆଡ଼େ ଖୋଜିଲା। ଶେଷରେ ସେ ବୈତରଣୀ ନଦୀ ତଟରେ ମୃତ ଛୁଆର ଶରୀର ଆବିଷ୍କାର କଲା। ମା ବହୁତ କାନ୍ଦିଲା, ଛୁଆର ଅଚାନକ ମୃତ୍ୟୁରେ ସେ ଭାଙ୍ଗି ପଡ଼ିଲା। ପୃଥିବୀକୁ ଦେଖି ଶିଖିବା ପୂର୍ବରୁ ସେ ଚାଲିଗଲା। ମା ତାକୁ ବଡ଼ କଷ୍ଟରେ ଥଣ୍ଟରେ ଘୋଷାରି ଘୋଷାରି ଆଣି ବୈତରଣୀ ନଦୀର ପାଣିରେ ଭସାଇ ଦେଲା। କୁଆଡ଼େ ବୈତରଣୀ ଅତି ପବିତ୍ର, ଏଥିରେ ପାରି ହେଲେ ସ୍ୱର୍ଗପ୍ରାପ୍ତି ହୁଏ। ମା ମନେ ମନେ ସ୍ୱର୍ଗୋକ୍ତୋକ୍ତି କଲା, ବିଚାରା ଛୁଆଟା ଏଇ ତପ୍ତ ବୈତରଣୀ ପାରି ହୋଇ ସ୍ୱର୍ଗରେ ପହଞ୍ଚିଯାଉ, ସ୍ରଷ୍ଟାଙ୍କଠୁ ପରଜନ୍ମରେ ମଣିଷ ଜାତି ବିରୁଦ୍ଧରେ ଲଢ଼ିବାର ତାକତ ନେଇ ଆସୁ, ଦିନେ ସେ ବର୍ଷାକୁ ନିର୍ଭୟରେ ସ୍ୱାଗତ କରିପାରିବ, ମଣିଷ ବିପକ୍ଷରେ ପ୍ରତିଶୋଧ ନେଇପାରିବ। ମା ଡାହୁକ ଏଇ ମାନସିକ କରି କରି ସନ୍ତାନହରା ଶୂନ୍ୟତାକୁ ଛାତିରେ ଧରି ନିଜର ବସାକୁ ଫେରିଗଲା।